नमो भगवते वासुदेवाय। ओम नमो भगवते वासुदेवाय। श्रीमद्भागवतम दसम स्कंद 50 अध्याय श्लोक 30। जग्रह विरथंग्राम जग्रह विरथंग्राम जरासंधं महाबलम जरासंधं महाबलम अतानिका वशिष्टासु अतानिका वशिष्टासु सिंह सिंह मिभुजसा सिंह सिंह मिभुजसा जग्राह विरथं राम जरासंधं महाबलम अतानिका वशिष्टासु सिंह सिंह मिभुजसा। जग्राह विरथं राम जरासंधं महाबलम अतानिका वशिष्टासु सिंह सिंह मिभुजसा जग्राह विरथं राम जरासंधं महाबलम अतानिका वशिष्टासु सिंह सिंह मिभुजसा जग्राह विरथं राम जरासंधं महाबलम अतानिका वशिष्टासु सिंह सिंह मिभुजसा जग्राह विरथं राम जरासंधं महाबलम अतानिका वशिष्टासु सिंह सिंह मिभुजसा। हरे कृष्ण बस्त भक्त सजानंद मातृबंधु को आम आम भागवत कथा स्वागत जनाऊ। आमर ये युद्ध चलती महाभारत मथुरा निकट रे महानदी गोटे ब्लड रक्तर नदी रक्त नदी में किभ भाव सब मस्तक हाथ गोड़ सब भाषुला सब वर्णना करते तेणु गत श्लोक कहला जे भगवान बड़ कथा नुह विचित्र कथा नुह भगवान सीए ये कि स्थिति उद्भव अंत भुवनत्रयस्य तीन भुवन सृष्टि स्थिति प्रलय करती समाहित अनंत गुण सूर्य अनंत गुण रही अनंत शक्ति रही आउ यहीटा न दस चित्र परपक्ष निग्रह परपक्ष को जो निग्रह कले जो अत्याय कले 2819 सैन्य 50,30,000 सैन्य को जो हत्या कले भगवान ये कौन बड़ कथा तथापि मर्त्यान विधस्य वर्ण्यते भगवान यदि भगवत रूप से करते ये लीला करते ये आस्वादन हो न था कहीं से भगवान सबकि सहित किसी सामान नुंती कि ऊर्ध कथा कौन कह कि भगवान जो लीला कले मर्त्यान विधस्य मर्त्य मनुष्य रूप से ये लीला कले ये आस्वादन हम आ जब विष्णु रूप से आस चक्रटा को छेड़ देते तो समस्त मृत्युवरण करता कौन होता युद्ध कौन होता वर्णना कौन हम हाँ गोटे चक्र समस्त काटि था सी किंतु मर्त्य लीला मनुष्य रूप से आसी से सब 23 सैन्य को बद्ध करदे सब रथ फत सब भांगिगला सब चुरमार हो गला समस्त कह बेक कटिगला कह हाथ कटिगला गोड़ कटिगला ये भाव सब हो गए नदी बहीगला विराट नदी सब दीप सब हाथी मान जो मस्तक कटिगला हाथी गुड़ा देखा था दीप भाया से नदी में रक्त नदी में दीप दीप ये सब वर्णना कर 25-28 श्लोक वर्णना कर तेणु यही देखिक शुणिकी जो चिंता करा ये भाला
ଆଶ୍ଚର୍ଯ୍ୟ ହୋଇଯିବ, ତେଣୁ ପରୀକ୍ଷିତ ମହାରାଜ ଆଶ୍ଚର୍ଯ୍ୟ ହୋଇଯାଇଥିବେ, ସେଇଥିପାଇଁ ଏ ଶ୍ଳୋକଟି କୁହାଯାଇଥିଲା ଗତକାଲି ପ୍ରଭୁ ଆମର ପାଇଥିଲେ। ନ ତ ସେ ଚିତ୍ରଂ, ଏ ଭଗବାନ ପାଇଁ କ'ଣ ବଡ଼ ବିଚିତ୍ର କଥା, ଯିଏ ସୃଷ୍ଟି ସ୍ଥିତି ପ୍ରଳୟ କରୁଛନ୍ତି ତାଙ୍କ ପାଇଁ 50 ଲକ୍ଷ ସୈନ୍ୟକୁ ହତ୍ୟା କରି ପ୍ରତି ବ୍ରହ୍ମାଙ୍କର ଗୋଟିଏ ରାତିରେ ସମସ୍ତ ଜୀବମାନେ ମୃତ୍ୟୁବରଣ କରୁଛନ୍ତି ସ୍ୱର୍ଗଲୋକ ପର୍ଯ୍ୟନ୍ତ। ବ୍ରହ୍ମାଙ୍କର ଯେଉଁ ରହିଛନ୍ତି, ବ୍ରହ୍ମାଙ୍କର ଯେତେବେଳେ ରାତ୍ରି ହୋଇଯାଏ, ଏ ସମଗ୍ର ଯେଉଁ ତଳୁ ଆରମ୍ଭ କରିକିରି ପାତାଳ ଲୋକଠାରୁ ଆରମ୍ଭ କରି ସ୍ୱର୍ଗଲୋକ ପର୍ଯ୍ୟନ୍ତ ଯେତେ ସବୁ ଲୋକ ରହିଛି ସବୁଠି ଧ୍ୱଂସ ହୋଇଯାଏ ରାତ୍ରିରେ। ଭୂତ ଗ୍ରାମ ସହେବାଂ ଭୂତୁଆ ଭୂତୁଆ ପ୍ରଳୟତେ ରାତ୍ରାଗମୀ ଅବଶ୍ୟ ପାର୍ଥ ପ୍ରଭବନ୍ତି ହରାଗମୀ, ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା। ପ୍ରତି ରାତ୍ରିରେ ଅନେକ ଏହିଭଳି ଭାବରେ କୋଟି କୋଟି ଅସଂଖ୍ୟ ଜୀବକୁ ହତ୍ୟା କରିବା, ସେମାନେ ମୃତ୍ୟୁବରଣ କରୁଛନ୍ତି, ଆଉ ଏ 50 ଲକ୍ଷ ଲୋକ ମୃତ୍ୟୁବରଣ କଲେ କ'ଣ ବଡ଼ କଥା। ଭାଗବତ ବର୍ଣ୍ଣନା କରାଯାଇଛି, ଯେତେବେଳେ ବ୍ରହ୍ମାଙ୍କର ଗୋଟେ ରାତ୍ରି ହୋଇଯାଏ ସେତେବେଳେ ଏ ଯେଉଁ ରହିଛନ୍ତି ସ୍ୱର୍ଗ ଲୋକ ପର୍ଯ୍ୟନ୍ତ ଏତେ ଉତ୍ତପ୍ତ ଉତ୍ତାପ ହୋଇଯାଏ ସହିପାରନ୍ତି ନାହିଁ। ସ୍ୱର୍ଗ ଲୋକର ଉପରେ ରହୁଛନ୍ତି ମହତ୍ ଲୋକ, ମହତ୍ ଲୋକରେ ରହିଛନ୍ତି ଭୃଗୁ ଆଦି ଋଷିମାନେ ରହିଛନ୍ତି, ଯିଏକି ସେଠି ରହିପାରନ୍ତି ନାହିଁ, ସେ ତା ଉପର ଲୋକକୁ ଯାଆନ୍ତି। ମହତ୍ ଲୋକର ଉପର ଲୋକ ଜନଲୋକ, ତାପରେ ତପ ଲୋକ, ତାପରେ ବ୍ରହ୍ମ ଲୋକ, ଏସବୁ ରହିଛି। ବ୍ରହ୍ମାଙ୍କର ଗୋଟେ ରାତ୍ରିରେ ସବୁ ଧ୍ୱଂସ ହୋଇଯାଉଛି, ସମସ୍ତଙ୍କୁ ହତ୍ୟା କରାଯାଉଛି, ଏବଂ ପୁଣି ଯେତେବେଳେ ଭଗବାନଙ୍କର ବ୍ରହ୍ମାଙ୍କର ଦିନ ହେଉଛି ସେତେବେଳେ ପୁଣି ସୃଷ୍ଟି ଆରମ୍ଭ ହେଉଛି। ଏଇଭଳି ଭାବରେ ବ୍ରହ୍ମାଙ୍କର ଦିନ ରାତି, ଦିନ ରାତି ଚାଲି 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 ଚାଲିକରି ଏମିତି ହେଇକି ଭଗବାନ ବ୍ରହ୍ମାଙ୍କ 50 ବର୍ଷ ହୋଇଗଲାଣି। ଇଏ ଯେ ବ୍ରହ୍ମା ପ୍ରଥମେ ଆସିକରି ସୃଷ୍ଟି ହେଲା, ତାହେଲେ ତା ପୂର୍ବରୁ ଅନେକ ବ୍ରହ୍ମା ସୃଷ୍ଟି, ବ୍ରହ୍ମା ବ୍ରହ୍ମା ବହୁତ ଯୋଗ ସବୁ ସୃଷ୍ଟି ହୋଇଛି, ଅନେକ ବ୍ରହ୍ମା ସବୁ ଆସିଛନ୍ତି, ଏଇଭଳି ଭାବରେ ବହୁତ ସୃଷ୍ଟି ଚାଲିଛି ଆଦି ସବୁବେଳେ ମାନେ ଅନାଦି କାଳରୁ ସୃଷ୍ଟି ରହିଛି। ଏଇଭଳି ଭାବେ ବ୍ରହ୍ମା ଆସୁଛନ୍ତି, ବିଷ୍ଣୁ ଆସୁଛନ୍ତି, ଶିବ ଆସୁଛନ୍ତି, ଅନେକ ପ୍ରକାର ସୃଷ୍ଟି ହେଉଛି, ସୃଷ୍ଟି ମୂଳରୁ ରହିଛି, ସୃଷ୍ଟି ନୁହଁ ଯେ ବ୍ରହ୍ମା ସୃଷ୍ଟି କଲେ ତା ପୂର୍ବରୁ କିଛି ନଥିଲା ତା ନୁହଁ। ଏଇଭଳି ଭାବରେ ସୃଷ୍ଟି ଚାଲିଛି, ବ୍ରହ୍ମାଙ୍କର ଗୋଟେ ରାତ୍ରି ସମୟରେ ଭୌତିକ ଜଗତ ସବୁ ଧ୍ୱଂସ ହୋଇଯାଉଛି, କାରଣ ଭୌତିକ ଜଗତ ସେଇଭଳି ସୃଷ୍ଟି ହୋଇଛି, ସୃଷ୍ଟି ସ୍ଥିତି ପ୍ରଳୟ ଭୌତିକ ଜଗତ, ଇଏ ହେଉଛି ଭୌତିକ ଜଗତର ଲକ୍ଷଣ ହେଉଛି, ତାର ସୃଷ୍ଟି ହେବ, କିଛି କାଳ ରହିବ, ତାପରେ ଧ୍ୱଂସ ହୋଇଯିବ। କିନ୍ତୁ ଭଗବାନଙ୍କର ଯେଉଁ ଆଉ ଗୋଟେ ସୃଷ୍ଟି ରହିଛି, ପରସ୍ତସ୍ମାତ୍ ଭାବନୀୟ ବ୍ୟକ୍ତ ବକ୍ତା ସନାତନ ଯଶ ସର୍ବେଶୁ ଭୂତେଷୁ ନଶ୍ୟତ୍ସୁ ନ ବିନଶ୍ୟତି, ଆଉ ଗୋଟିଏ ପ୍ରକୃତି ରହିଛି ଭଗବାନଙ୍କର, ଯେଉଁଟା ଏ ଭୌତିକ ଜଗତ ଧ୍ୱଂସ ହେଲେ ମଧ୍ୟ ତାହାର କିଛି ଧ୍ୱଂସ ହୁଏ ନାହିଁ, ସେଠି କୌଣସି ପ୍ରଳୟ ନାହିଁ, ସେଠି କିଛି ଧ୍ୱଂସ ନାହିଁ, ଏ ଧ୍ୱଂସ ସବୁ ଏ ଭୌତିକ ଜଗତରେ ହିଁ ହେଉଛି। କାରଣ ଇଏ ଆମକୁ ଭଗବାନ ଚାହୁଁଛନ୍ତି ଆମେ ଏଇଟା ଶିକ୍ଷା ପ୍ରଦାନ ପ୍ରାପ୍ତ ହେବା, ଯେ କାହିଁକି କିଏ ଆମେ କେନେ ଆମା ଯାହାରେ ତା ପତ୍ର ଏହା ନାହିଁ ଜାଣି କେମାନେ ହିତ ହଁ, ଯେମିତି ସନାତନ ଗୋସ୍ୱାମୀ ପଚାରିଥିଲେ ମହାପ୍ରଭୁଙ୍କୁ, କାହିଁକି ଏସବୁ ମୃତ୍ୟୁପତ୍ର ବରଣ କରିବାକୁ ପଡ଼ୁଛି, କାହିଁକି ମୁଁ ତୃତୀୟ ଦଗ୍ଧୀଭୂତ ହେଉଛି, କେତେଜଣ ପ୍ରଶ୍ନ ପଚାରୁଛନ୍ତି କାହିଁକି ମୁଁ କରୋନାରେ ଦଗ୍ଧୀଭୂତ ହେଉଛି, କରୋନା ଆସିଲେ ମଧ୍ୟ ତଥାପି ଚିନ୍ତା କରୁଛି କେମିତି ଆମେ ବଞ୍ଚିଯିବୁ, କେମିତି ଆମେ ଔଷଧପତ୍ର ବାହାର କରି କେମିତି ବଞ୍ଚିଯିବୁ, କିନ୍ତୁ ଚିନ୍ତା କରୁନାହାନ୍ତି ଭୌତିକ ଜଗତର ସ୍ଥିତି ହେଉଛି, ଭୌତିକ ଜଗତର ପ୍ରକୃତି ହେଉଛି ଏହିଭଳି ଭାବରେ, କରୋନାରେ ବଞ୍ଚିଗଲେ ମଧ୍ୟ ଆମେ ସବୁବେଳ ପାଇଁ ରହିବା ନାହିଁ, ଆମେ ଦିନେ ନା ଦିନେ ମୃତ୍ୟୁବରଣ କରିବା, ଏ ଭୌତିକ ଶରୀର ସୃଷ୍ଟି ହେଇଛି ମାନେ ଯାହା ତ ସେହି ଧ୍ରୁବ ମୃତ୍ୟୁ, ଜନ୍ମ ହେଇଛି ମାନେ ମୃତ୍ୟୁବରଣ କରିବା, ଏବଂ ମୃତ୍ୟୁବରଣ କଲା ପରେ ପୁଣି ଜନ୍ମ ନେବା, ଯାହା ତ ସେହି ଧ୍ରୁବ ମୃତ୍ୟୁ, ଧ୍ରୁବ ଜନ୍ମ ମୃତ୍ୟୁ ସୂଚ ତସ୍ମାଦ ଅପରିହାର୍ଯ୍ୟ ନଦଂସୁ ମହାରାଜ, ଭଗବାନ ଭଗବତ ଗୀତାରେ କହିଲେ ଅର୍ଜୁନଙ୍କୁ। ତେଣୁ ଏ ଭୌତିକ ଜଗତର ପ୍ରକୃତି ହେଉଛି ଏଇଭଳି ଭାବରେ, ଆଉ ଭଗବାନ ଏଇ 50 ଲକ୍ଷକୁ ହତ୍ୟା କଲେ କ'ଣ ବଡ଼ କଥା। ସ ଅନନ୍ତ ହାଏ କଳ୍ପତି, ଜୀବ ହେଉଛନ୍ତି ଅନନ୍ତ, ତାଙ୍କର ଗଣନା କରିହେବ ନାହିଁ। ଏସାଗ୍ର ସତଭାଗସ୍ୟ ସତଥା କଳ୍ପିତ ସୂଚ ଭାଗ ଜୀବ ସ ବିଜ୍ଞ ସ ଅନନ୍ତ ହାଏ କଳ୍ପତି, ଏ ଜୀବ ଅନନ୍ତ କୋଟି ଜୀବ ରହିଛନ୍ତି, ତାର ହିସାବ ନାହିଁ ଏତିକି ଜୀବ ରହିଛନ୍ତି ବୋଲି। ହଁ ଆଜି 50 ଲକ୍ଷ ସୈନ୍ୟ ମୃତ୍ୟୁବରଣ କଲେ ବଡ଼ କଥା କ'ଣ, ନ ତ ସେ ଚିତ୍ର ତାଙ୍କ ପାଇଁ ଭଗବାନଙ୍କର ଏଇଟା ବଡ଼ କଥା ନୁହଁ, ଭଗବାନଙ୍କ ଶରଣରେ ନଗବଳା ପର୍ଯ୍ୟନ୍ତ ଏଇଭଳି ଭାବରେ ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇଏ ସଂସାରେ ବହୁ ଦୁସ୍ତାରେ ପାପାରେ ପାଇ ମୁରାରେ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମ।
ଅଟନ୍ତେ। ତେଣୁ ଏ ଭୌତିକ ଜଗତରେ ଆମେ ଆସିଛୁ ମାନେ ଏଇଠି ସୃଷ୍ଟି ସ୍ଥିତି ପ୍ରଳୟ ଚାଲିବ, ଜନ୍ମମୁକ୍ତି ଚାଲିବ, କିନ୍ତୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଚିନ୍ତା କରିବେ ଜନ୍ମମୃତ୍ୟୁର କ'ଣ କିଛି ସ୍ଥାୟୀ ସମାଧାନ ଅଛି, ଜନ୍ମମୃତ୍ୟୁର ସମସ୍ୟାର ସମାଧାନ କରାଯାଇପାରିବ ନା କରାଯାଇପାରିବ। ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେଥିପାଇଁ ଭଗବତ ଗୀତାରେ କହିଲେ, 13 ଅଧ୍ୟାୟରେ ଭଗବାନ କହିଲେ, ଇଏ ହେଉଛି ଜ୍ଞାନ। ଜ୍ଞାନ ହେଉଛି କ'ଣ ନା, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନମ। ଇଏ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ଯେଉଁମାନେ ଜ୍ଞାନୀ, ସେମାନେ ସବୁବେଳେ ଚିନ୍ତା କରିବେ, ଅନୁଦର୍ଶନମ ସବୁବେଳେ ଚିନ୍ତା କରିବେ, ଏ ଭୌତିକ ଜଗତ ହେଉଛି ଏଇଭଳି ଭାବରେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ବିଭିନ୍ନ ପ୍ରକାର ବ୍ୟାଧି ଆସିବ। ତେଣୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ଖାଲି ଚିନ୍ତା କରିକି ସେଥିରେ ରହିଯିବେ ନାହିଁ, ସେମାନେ ଚିନ୍ତା କରିବେ କେମିତି ଏଥିରୁ ମୁକ୍ତି ହେବା, ଏଥିରୁ କେମିତି ମୁକ୍ତି ପାଇବା, ସେଥିପାଇଁ ସେ ଭଗବାନଙ୍କ ଶରଣରେ ଯିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଭଗବାନ ଭୌତିକ ଜଗତକୁ ଚାହିଁଥିଲେ ଚିତ୍ ଜଗତ ଭଳି କରିପାରିଥାନ୍ତି, ଭଗବାନ ପାଇଁ ବଡ଼ କଥା ନୁହଁ, କାରଣ ଚିତ୍ ଜଗତରେ ଏସବୁ କିଛି ନାହିଁ, ଏସବୁ ମୃତ୍ୟୁ ଜନ୍ମ ଏସବୁ କିଛି ନାହିଁ, ସେଠି ଖାଲି ଆନନ୍ଦ ହିଁ ଆନନ୍ଦ। ଭଗବାନ ଏଇ ଭୌତିକ ଜଗତ ମଧ୍ୟ ସେଭଳିଆ କରିପାରିଥାନ୍ତେ, କିନ୍ତୁ ଆମେ ଏଇଠି ରହିଥିଲେ ସେଇଭଳି ସଂସାରରେ ଯଦି ଆମେ ରହିଥାନ୍ତୁ ସେଇଭଳି ସୃଷ୍ଟିରେ, ତାହେଲେ ଆମେ ଭଗବାନ ଭୁଲି ଯାଇଥାନ୍ତୁ, ଭୁଲି ଯାଇଥାଇ କହିକି ଖାଲି ଇନ୍ଦ୍ର ସୁଖରେ ମାତିକି ରହିଥାନ୍ତୁ, ଇନ୍ଦ୍ର ସୁଖରେ ଆନନ୍ଦ ନାହିଁ, କାରଣ ଆମର ଭୋଗ କରିବା ପାଇଁ ଶକ୍ତି ନାହିଁ, ଆମର ଉପଭୋଗ କରିବା ପାଇଁ କ୍ଷମତା ନାହିଁ, କିନ୍ତୁ ଭଗବାନ କୃପା କରି ମାଇକ ଜଗତକୁ ସୃଷ୍ଟି କରିଛନ୍ତି, ଆମେ କିଛି ଭାବିବା ହଁ ଆମେ କିଛି ଉପଭୋଗ କରୁଛେ ବୋଲି, କିନ୍ତୁ ଯେତେବେଳେ ଆମେ ଜାଣିବା ଯେ ପ୍ରକୃତରେ ଆମେ ଉପଭୋଗ କରିପାରୁନାହିଁ, କେମିତି ଆମେ ପ୍ରକୃତ ଆନନ୍ଦ ପାଇବା, ସେତେବେଳେ ସେ ଭଗବାନଙ୍କ ଶରଣରେ ଯିବା ପାଇଁ ଚିନ୍ତା କରିବେ, ତାର ପ୍ରକୃତ ଭାଗ୍ୟ ସେତେବେଳେ ଉଦୟ ହେଲା ବୋଲି କୁହାଯିବ। ତେଣୁ ଭଗବାନ ପାଖରେ ନ ଦଶ ଚିତ୍ରଂ ପରପକ୍ଷ ନିଗ୍ରହ, ଏ ଶତ୍ରୁମାନଙ୍କୁ ଯେଉଁ ନିଗ୍ରହ କଲେ, ଯେଉଁ ଅତ୍ୟାଗ କଲେ, ଭଗବାନ ପାଇଁ କିଛି ବଡ଼ କଥା ନୁହଁ, ବଡ଼ କଥା ନୁହଁ ସେଇଟା। ତେଣୁ ପରୀକ୍ଷିତ ମହାରାଜ ଏବଂ ସେଠି 60,000 ସମ୍ମୁଖରେ ସେମାନେ ଥିଲେ, ଉପସ୍ଥିତ ଥିଲେ ସେଠି, ସେମାନେ ସବୁ ଶୁଣୁଛନ୍ତି। ତେଣୁ କାହାର ମନରେ କ'ଣ ଚିନ୍ତା ହେଉଥିବ, ସେଥିପାଇଁ ସୁଖଦେବ ଗୋସ୍ୱାମୀ ଏଇ ଶ୍ଳୋକଟି କହିଲେ, ଭଗବାନ ପାଇଁ କ'ଣ ଚିତ୍ର, କ'ଣ ବିଚିତ୍ର କଥା ଭଗବାନ ପାଇଁ, ଭଗବାନ ସବୁକିଛି କରିପାରିବେ। ତେଣୁ ଏହିଭଳି ଭାବରେ ଯେଉଁ ସୈନ୍ୟ ଥିଲେ, ଯେତେ ରଥ ଥିଲେ, ଅଶ୍ୱ ଥିଲେ, ତାପରେ ଗଜାରୋହୀ ଗଜ ଥିଲେ, ଏ ସମସ୍ତଙ୍କୁ ସବୁ ହତ୍ୟା କଲା ପରେ ସବୁ ମୃତ୍ୟୁବରଣ କଲେ, ଖାଲି କେବଳ ରହିଗଲେ ଜରାସନ୍ଧ, ଜରାସନ୍ଧକୁ ଛାଡ଼ି ଆଉ ସବୁ ମୃତ୍ୟୁବରଣ କଲେ। ତେଣୁ ବର୍ତ୍ତମାନ କୁହାଯାଉଛି, ଜଗ୍ରାହ ବିରଥଂ ରାମ, ବର୍ତ୍ତମାନ ଯେତେବେଳେ ଜରାସନ୍ଧଙ୍କ ରଥ ଚାଲିଗଲା, ରଥ ନଷ୍ଟ ହୋଇଗଲା, ସେ ବାଧ୍ୟ ହୋଇକରି ତଳକୁ ଡେଇଁଲେ, ରଥ ନଷ୍ଟ ହୋଇଗଲା କ'ଣ କରିବେ, କିଛି ଉପାୟ ନାହିଁ, ତେଣୁ ଡେଇଁଲେ ଭଗବାନ ତଥାପି ସେ କ'ଣ ସେ ଯାଉନାହାନ୍ତି, ପଳାୟନ କରୁନାହାନ୍ତି। ଇଏ ହେଉଛି କ୍ଷତ୍ରିୟ ସ୍ପିରିଟ, କ୍ଷତ୍ରିୟ ସ୍ପିରିଟ ମାନେ ସେ ଯୁଦ୍ଧ କରିବେ, ଯେକୌଣସି ଅବସ୍ଥାରେ ସେ ଯୁଦ୍ଧ କରିବେ, ଯୁଦ୍ଧରୁ ବିରଥ ମାନେ କ'ଣ ପଶ୍ଚାତପଦ ହେବେ ନାହିଁ। ତେଣୁ ସବୁ ରଥ ଚାଲିଗଲା, ସୈନ୍ୟ ଚାଲିଗଲେ, ସବୁ ଚାଲିଗଲା, 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସିଥିଲେ, ଚିନ୍ତା କରିଥିଲେ 23 ଅକ୍ଷୁଣୀ ସୈନ୍ୟ ସଫିସିଏଣ୍ଟ ହେବ, ବେଶୀ ହୋଇଗଲା, ଆଉ ଟିକେ କମ୍ ଆଣିଥିଲେ ବି ହେଇଥାନ୍ତା ଭାବୁଥିଲେ, ମଝିରେ ମଝିରେ ବାଟରେ ଆସିଲା ବେଳକୁ ମଗଧରୁ ଆସିଛନ୍ତି ମଥୁରାକୁ, କ'ଣ ବିହାରରୁ ମଥୁରା, କେତେ ବାଟ ହେଲାଣି, ସେତିକି ବାଟ ଆଣିକି ଆସିଥିବେ, ବା ଅନ୍ୟ ସମସ୍ତଙ୍କୁ କହିଦେବେ ତୁମେ ଏଇ ସମୟରେ ଆସି ପହଞ୍ଚିବ, ମୁଁ ଯାଇ ପହଞ୍ଚୁ ସେଇଠି, ତୁମେ ସବୁ ଆସ, ବିଭିନ୍ନ ସ୍ଥାନରୁ, ପୃଥିବୀରେ ବିଭିନ୍ନ ସ୍ଥାନରୁ ସୈନ୍ୟମାନେ ସବୁ ଆସିଛନ୍ତି, ବା ତାଙ୍କର ମଗଧକୁ ଆସିକି ସେଇଠି ଯାଇଥିବେ, କାରଣ ସବୁ ପ୍ରକାର ବ୍ୟବସ୍ଥା କରିକି ଯିବାକୁ ପଡ଼ିବ, ରଥ ଅଶ୍ୱ ଏସବୁ ଯୋଗାଡ଼ କରିକି ଆସିବେ, ସେମାନେ ଯେଉଁ ଆସିବେ ସେମାନେ ମଧ୍ୟ ସବୁ ଅଶ୍ୱପଶ୍ୱ ଆଣିକି ଆସିଥିବେ, ରଥପଥ ଆଣିକି ଆସିଥିବେ, ଯାହାବି ହେଉ ଏହିଭଳି ଭାବରେ ଯେଉଁ ଆସିକରି ରଥ ସବୁ ଚାଲିଗଲା, 23 ଅକ୍ଷୁଣୀ ସୈନ୍ୟ ସବୁ ନଷ୍ଟ ହୋଇଗଲେ, ରଥ ନଷ୍ଟ ହୋଇଗଲା, ଅଶ୍ୱ ସବୁ ଚାଲିଗଲା, ଆଉ କିଛି ନାହିଁ ପାଖରେ, ଆଉ କିଛି ନାହିଁ, କିନ୍ତୁ ବର୍ତ୍ତମାନ ବିରଥଂ ହୋଇଗଲେ, ଆଉ କୌଣସି ରଥ ନାହିଁ। ତେଣୁ ଭଗବାନ ରାମ ରାମ
ରଥ ଚାଲିଗଲା ମଧ୍ୟ ସେ ଚାହୁଁନାହାନ୍ତି ଦୌଡ଼ି ପଳେଇଯିବେ ବୋଲି, ଯଦି ଦୌଡ଼ି ପଳେଇଥାନ୍ତେ ଭଗବାନ ତାଙ୍କୁ ଧରିନଥାନ୍ତେ। ଇଏ କ୍ଷତିର ସ୍ପିରିଟ, ଯୁଦ୍ଧର ନିୟମ ହେଉଛି ଏଇଟା, ଜଣେ ଯଦି ପଳାୟନ କରିବ ତାକୁ ତାକୁ ତା ଯୁଦ୍ଧ କରିବା ନାହିଁ, ଇଏ ହେଉଛି ନିୟମ, ଯୁଦ୍ଧର ନିୟମ। ତେଣୁ ରଥ ଚାଲିଗଲେ ମଧ୍ୟ ସେ ପ୍ରସ୍ତୁତ ରହିଛନ୍ତି ଯୁଦ୍ଧ କରିବା ପାଇଁ, ଚାଲିଗଲା ସବୁ ଚାଲିଗଲା ବି କିଛି ଅସୁବିଧା ନାହିଁ, ଆମ ପାଖରେ ଅସ୍ତ୍ର ନାହିଁ, ହାତ ଅଛି, ଭଗବାନ ଅସ୍ତ୍ର ହାତ ଦେଇଛନ୍ତି ଅସ୍ତ୍ର, ସେଥିପାଇଁ କ୍ଷତ୍ରିୟ ବୋଲି କୁହାଯାଏ। କ୍ଷତ୍ରିୟ ହାତକୁ ମଧ୍ୟ କ୍ଷତ୍ରିୟ ସହିତ ତୁଳନା କରାଯାଏ, ପ୍ରଭୁପାଦ ମହାରାଜ କହିଛନ୍ତି। ଆମର ଯେଉଁ ଶରୀର ରହିଛି ଗୋଟେ ବର୍ଣ୍ଣାଶ୍ରମ ଧର୍ମ ଭଳି ରହିଛି, ଏଠି କ'ଣ ଚାରି ଆଶ୍ରମ ନା ଚାରି ବର୍ଣ୍ଣ ରହିଛି, ମସ୍ତକ ହେଉଛି ବ୍ରାହ୍ମଣ ସବୁ ବୁଦ୍ଧି ପ୍ରଦାନ କରିବ, ହାତ ହେଉଛି କ୍ଷତ୍ରିୟ, କ୍ଷତ ତ୍ରାୟତେ କ୍ଷତ୍ରିୟ, କ୍ଷତ ବା ଅସୁବିଧାରୁ ଯିଏ ଦୁଃଖରୁ ଯିଏ ବିପଦ ରକ୍ଷା କରେ ସେ କ୍ଷତ୍ରିୟ। ତେଣୁ ଆମ ହାତ ଆମକୁ ବିପଦ ଆସିଲେ ଆମ ହାତ ଦେଖାଇଦେବା, ଆମେ ରକ୍ଷା କରିବା ପାଇଁ ହାତ ଦେଖାଇଦେବା, ଇଏ ହେଉଛି କ୍ଷତ୍ରିୟର କାର୍ଯ୍ୟ କରୁଛି। ତାପରେ ଆମର ଯେଉଁ ରହିଛି ଉଦର ରହିଛି, ଇଏ କରୁଛି ବୈଶ୍ୟର କାର୍ଯ୍ୟ କରୁଛି। ବୈଶ୍ୟର କାର୍ଯ୍ୟ କ'ଣ ନା କୃଷି ଗୋରକ୍ଷା ବାଣିଜ୍ୟ, ବିଶେଷ ଭାବରେ ଏ ଯେଉଁ ରହିଛି କୃଷି ଉତ୍ପନ୍ନ କରିବ, ସମସ୍ତଙ୍କୁ ପ୍ରଦାନ କରିବ ସିଏ ଗୋରକ୍ଷା। ଏଇ ଦୁଇଟି ହେଉଛି ମୁଖ୍ୟ ଜିନିଷ ମନୁଷ୍ୟ ସମାଜ ପାଇଁ, ଏଇ ଦୁଇଟି ଜିନିଷ ନିହାତି ଆବଶ୍ୟକ ରହିଛି, କୃଷି ଏବଂ ଗୋରକ୍ଷା। କୃଷି ଏବଂ ଗୋରକ୍ଷା ଯଦି ହୋଇଗଲା ତାହେଲେ ମାନବ ସମାଜରେ ଆଉ କିଛି ଅସୁବିଧା ନାହିଁ, ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ପୂର୍ଣ୍ଣ ହୋଇଯିବ। ତେଣୁ ଇଏ ହେଉଛି ବୈଶ୍ୟର କାର୍ଯ୍ୟ, ବୈଶ୍ୟର କାର୍ଯ୍ୟ ଯେମିତି ସମସ୍ତଙ୍କୁ ସେ ଖାଦ୍ୟ ଦେବେ ପ୍ରଦାନ କରିବେ, ସେହିଭଳି ଭାବରେ ଆମର ଯେଉଁ ଉଦର ରହିଛି ଖାଦ୍ୟ ଉଦରକୁ ଯାଉଛି ପାକସ୍ଥଳକୁ ଯାଉଛି, ସବୁକିଛି ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଖାଦ୍ୟ ପ୍ରାପ୍ତ ହେଉଛନ୍ତି। ତେଣୁ ଇଏ ଉଦର ହେଉଛି ବୈଶ୍ୟର କାର୍ଯ୍ୟ କରୁଛି, ଏବଂ ପାଦ ହେଉଛି ସୂତ୍ରର କାର୍ଯ୍ୟ କରୁଛି, ଯେଉଁଠି ଆମେ ଚାହୁଁଛୁ ଯିବା ପାଇଁ ସେ ସେଠି ଯିବ, ପରିଚର୍ଯ୍ୟାତ୍ମକ କୃଷ୍ଣ ପରିଚର୍ଯ୍ୟାତ୍ମକ କର୍ମ ଶୂଦ୍ର ସାବି ସ୍ୱଭାବଜମ, ଶୂଦ୍ରର କାର୍ଯ୍ୟ ହେଉଛି ପରିଚର୍ଯ୍ୟା କରିବ, ଅନ୍ୟମାନଙ୍କର ସେବା କରିବ। ତେଣୁ ଆମ ଶରୀରରେ ରହିଛି ଚାରି ବର୍ଣ୍ଣ ସୃଷ୍ଟିକୁ ଭଗବାନ କରିଛନ୍ତି ସେହିଭଳି ଭାବରେ। ତେଣୁ ଏଇ ଯେଉଁ ଯୁଦ୍ଧ ଯିଏ ଭଗବାନ ହାତ ଦେଇଛନ୍ତି, ହାତରେ ଯୁଦ୍ଧ କରିବ କିଛି ନାହିଁ, ଅସ୍ତ୍ର ତରିଗଲା ହାତ ରହିଛି, ଦ୍ୱନ୍ଦ୍ୱ ଯୁଦ୍ଧ ତାକୁ କହନ୍ତି, ଦ୍ୱନ୍ଦ୍ୱ ଯୁଦ୍ଧ ଦୁଇ ଜଣଙ୍କ ଯୁଦ୍ଧ କରିବେ। ତେଣୁ ଯେତେବେଳେ ଚାଲିଗଲା ତଥାପି ସେ ସାହସ ହରଉନାହାନ୍ତି, ସରିଗଲା ସବୁ କ'ଣ କରିବା ପାଇଁ ଦୌଡ଼ି ପଳେଇ ଯାଉନାହାନ୍ତି, ସେ ରହିଛନ୍ତି ସେଇଠି। ତେଣୁ ଭଗବାନ ଜଗ୍ରାହ ତାକୁ ଧରିଲେ, ପୁଣି ତାକୁ ଧରିଲେ ଯୁଦ୍ଧ କରିବା ପାଇଁ ବା ଯାହା ହେଉ, ଭଗବାନ ଜଗ୍ରାହ ବିରଥଂ ରାମ, ଭଗବାନ ରାମ ବଳରାମ ରାମ ସେ ଆନନ୍ଦ ପ୍ରଦାନ କରନ୍ତି, ଯେଉଁମାନେ ତାଙ୍କ ଶରଣରେ ଯିବେ ସେମାନେ ଆନନ୍ଦ ପ୍ରାପ୍ତ ହେବେ, ଯେଉଁମାନେ ତାଙ୍କ ଶରଣରେ ଯିବେ ନାହିଁ ସେମାନେ ଦୁଃଖ ପ୍ରାପ୍ତ ହେବେ। ଏଭଳି ଭଗବାନ, ଏଭଳି ବସ୍ତୁ ବା ତତ୍ତ୍ୱ ଭଗବତ ଗୀତାରେ ଭଗବାନ କହିଛନ୍ତି, ତପାମି ଅହମ୍ ଅହମ୍ ବର୍ଷମ ନିଗୃଣାମି ଉତ୍ସୁଜାମି ଚ ଅମୃତଂ ଚ ମୃତ୍ୟୁ ସଦସତ୍ୟାହମ୍ ଅର୍ଜୁନ। ଭଗବାନ ଏକାଧାରରେ ଉତ୍ତାପ ପ୍ରଦାନ କରୁଛନ୍ତି, ପୁଣି କ'ଣ ତପାମି ଅହମ୍ ବର୍ଷମ ପୁଣି ବୃଷ୍ଟି କରୁଛନ୍ତି, ଖରାଦିନ ଚାଲିଗଲା ବହୁତ ଉତ୍ତାପ ଆସିଲା, ଏବଂ ଯେତେବେଳେ ଖରାଦିନ ଚାଲିଗଲା ବର୍ଷା ଦିନ ଆସିଲା ବର୍ତ୍ତମାନ ବୃଷ୍ଟି ହେଉଛି, ଏସବୁ କେମିତି ହେଉଛି? ଭଗବାନ କହିଲେ ମୁଁ କରୁଛି, ତପାମି ହମ୍ ଖରାଦିନେ ମୁଁ ଖରା କରୁଛି, ସୂର୍ଯ୍ୟର ଉତ୍ତାପ ପ୍ରଦାନ କରୁଛି, ଏବଂ ଯେତେବେଳେ ବର୍ଷା ଋତୁ ଆସୁଛି ଭଗବାନ ବୃଷ୍ଟି କରୁଛନ୍ତି, ତପାମି ହମ୍ ହମ୍ ବର୍ଷମ କେମିତି କରୁଛି ନା ନିଗୁଣ ଆମି ଉତ୍ସୁଜାମି ଚ ଏ ଜଳକୁ ନେଇଯାଉଛି, କ'ଣ ସୂର୍ଯ୍ୟକିରଣ ମାଧ୍ୟମରେ ଜଳକୁ ନେଇଯାଉଛି, ବାଷ୍ପ ଆକାର ନେଇଯାଉଛି, ପୁଣି ବର୍ଷା ଦିନ ଆସିଲେ ତାକୁ ନିଗୁଣ ଉତ୍ସୁଜାମି ପୁଣି ଛାଡ଼ୁଛି, ସେ ଜଳକୁ ଛାଡ଼ୁଛି, ଏଇଭଳି ଭାବରେ ବହୁତ ଜଗତ ସୃଷ୍ଟି ଚାଲିଛି ଚକ୍ର। ନିଗୃହ ଆମେ ଉତ୍ସୁଜାମି ଅମୃତାଂଚ ମୃତ୍ୟୁଶ୍ଚ, ଭଗବାନ ଏକାଧାରରେ ଅମୃତ ପୁଣି ମୃତ୍ୟୁ, ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାଙ୍କ ପାଇଁ ଅମୃତ, ତାଙ୍କୁ ମୃତ୍ୟୁରୁ ଉଦ୍ଧାର କରିବେ। ତେଷାହାମ ସମୁଦ୍ରତା ମୃତ୍ୟୁ ସଂସାର ସାଗରାତ ଭବାମିନ ଚିରାତ ପାର୍ଥମ ଏହା ବେଶୀ ତେଷା, ଯେଉଁମାନେ ଭଗବାନଙ୍କର ସବୁ ଶରଣରେ ଯାଇଛନ୍ତି ଭଗବାନ ତାଙ୍କୁ ମୃତ୍ୟୁ ସଂସାରରୁ ଉଦ୍ଧାର କରିବେ। ଏ ମୃତ୍ୟୁ ସଂସାରକୁ ଆମେ ଆସିଯାଇଛେ କାହିଁକି ନା ଭଗବାନଙ୍କୁ ଭଗବାନ କଥାରେ ଶ୍ରଦ୍ଧା ନାହିଁ। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଲେ, ଅଶ୍ରଦ୍ଧାନା ପୁରୁଷା ଧର୍ମଶାସ ପରଂତପ ଅପ୍ରାପ୍ୟ ମାଂ ନିବର୍ତ୍ତନ୍ତେ ମୃତ୍ୟୁ ସଂସାର ବର୍ତ୍ତମାନ, ଭଗବାନଙ୍କର କଥାରେ ଯଦି ବିଶ୍ୱାସ କରିବା ନାହିଁ, ଭଗବାନଙ୍କ ଶରଣରେ ଯଦି ନ ଯିବା ତାହେଲେ ଆମେ ମୃତ୍ୟୁ ସଂସାରକୁ ଆସିବା, ମୃତ୍ୟୁବରଣ କରିବା, ଭଗବାନ ତାଙ୍କ ପାଇଁ ମୃତ୍ୟୁ ରୂପରେ ଆସିବେ। କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣରେ ଯିବା ଭଗବାନ ଆମକୁ ମୃତ୍ୟୁରୁ ଉଦ୍ଧାର କରିଦେବେ,
ମୃତ୍ୟୁର ମାଥାରେ ପାଦ ଦେଇକିରି ଧୂପ ଚାଲିଗଲେ ଭଗବତ ଧାମକୁ। ଚତୁର୍ଥ ସ୍କନ୍ଧ 12 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ଯେତେବେଳେ ଧ୍ରୁବ 5 ବର୍ଷର ବାଳକ କିନ୍ତୁ ଭଗବାନ ପାଇଗଲେ, ଭଗବାନ ପାଇବା ପାଇଁ ଯେ ବହୁତ କିଛି ଯୋଗ୍ୟତା ଦରକାର, ବହୁତ କିଛି କଷ୍ଟ ଦରକାର, ସବୁକିଛି ନା ହୈତୁକୀ ଅପ୍ରତିହତା। ଯେକୌଣସି ସ୍ଥିତିରେ ଜଣେ ଭଗବାନ ପ୍ରାପ୍ତ ହୋଇପାରିବ ଏବଂ ଭଗବାନ ପ୍ରାପ୍ତ ହେବା ପାଇଁ କୌଣସି ପରିସ୍ଥିତିରେ ବାଧା ଦିଆଯାଇପାରିବ ନାହିଁ। ଧ୍ରୁବ ହେଉଛି ତାଙ୍କର ଉଦାହରଣ। ଧ୍ରୁବ ଯିଏକି 5 ବର୍ଷ ବାଳକ, ବାଳକ କ'ଣ ଭଗବାନ ପ୍ରାପ୍ତ ହେବେ? ଯେତେବେଳେ ଧ୍ରୁବ ମାଆଙ୍କର ବିମା ତାଙ୍କର କଥାରେ ବହୁତ କ୍ରୋଧ ପ୍ରକାଶ କରି ଆସିଥିଲେ, ଭଗବାନଙ୍କୁ ଅନୁସନ୍ଧାନ କରୁଥିଲେ, ସେତେବେଳେ ନାରଦମୁନି ଆସି ପହଞ୍ଚିକି ତାଙ୍କୁ କହିଥିଲେ ସେ କଥା। କହିଲେ, ବାପା ତୁ ଛୋଟ ପିଲା, ତୁ କ'ଣ ଭଗବାନ ପ୍ରାପ୍ତ ହେବୁ? ଭଗବାନ ପ୍ରାପ୍ତ ପାଇଁ ବହୁତ ମୁନି ଋଷିମାନେ ବହୁତ ବର୍ଷ ବର୍ଷ ଚାଲିଯାଉଛି, ସେମାନେ ପାଇପାରୁ ନାହାନ୍ତି। ତୋର ଏ ବୟସରେ ଭଗବାନ କ'ଣ ପ୍ରାପ୍ତ ହେବା କଥା? ତୁ ପାଇପାରିବୁ? ତୁ ତାହେଲେ ମୁଁ ତୋତେ ତୋ ପିତାଙ୍କ କୋଳରେ ବସେଇଦେବି, କାହିଁକି ମନ ଦୁଃଖ କରୁଛୁ? ଗୁଣଧିକାର ମୁଦମ ଲିପ୍ସେ ଅନୁକ୍ରୋଶମ ଗୁଣାଧମାତ୍ ମୈତ୍ରୀ ସମାନତ ନିଚେତ ନ ତାପି ଅଭିଭୂତେ। ଯେଉଁମାନେ ଆମଠାରୁ ଟିକେ ଉନ୍ନତ ଗୁଣରେ ଅଛନ୍ତି ତାଙ୍କୁ ଦେଖିଲେ ତମେ ଆନନ୍ଦ ଲାଭ କର। ତୋ ସାନ ଭାଇ ହେଲେ କ'ଣ ହେବ? ସେ ତୋର ପିତାଙ୍କର କୃପା ପ୍ରାପ୍ତ ହୋଇଛି ବା ସ୍ନେହ ପାଉଛି, ତୁ କାହିଁକି ତା ପ୍ରତି ଈର୍ଷା କରୁଛୁ? ଗୁଣଧିକାନ ମୁଦମ ଲିପ୍ସେ ଅନୁକ୍ରୋଶ ଗୁଣାଧମା, ଯେଉଁମାନେ ତମ ନିଚ ସ୍ତରରେ ଅଛନ୍ତି ତାଙ୍କୁ କୃପା କରିବ। ଏବଂ ମୈତ୍ରୀ ସମାନ ତନୁଛେନ, ଯେଉଁମାନେ ନିଜ ଏକ ଲେବଲରେ ଅଛନ୍ତି ତାଙ୍କ ପ୍ରତି ମୈତ୍ରୀ ବା ମିତ୍ରତା ବନ୍ଧୁତା ସ୍ଥାପନ କରିବ, ତାହେଲେ ନ ତାପି ଅଭିଭୂତେ, ତାହେଲେ ତମର ଏ ତ୍ରିତାପରେ ତମ ଦଗ୍ଧୀଭୂତ ହେବ ନାହିଁ। ପ୍ରଭୁପାଦ ମହାରାଜ ଶ୍ରୀକର ଭାଷାରେ କହୁଛନ୍ତି, ଆମର ଜଷ୍ଟ ଓଲ୍ଟା ହେଉଛି, ଏନ୍ଭି ଡିରାଇଜନ୍ ଆଣ୍ଡ ପ୍ରାଇଡ୍ ଦିଜ୍ ଆର୍ ଦି ଥ୍ରୀ କଜେସ୍ ଅଫ୍ ମାଟେରିଆଲ୍ ଟ୍ରିବୁଲେସନ୍। ଆମର ଯେଉଁମାନେ ଉନ୍ନତ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଆନନ୍ଦ ହେବା ପରିବର୍ତ୍ତେ ଆମେ ଈର୍ଷା କରୁଛେ, ଏନ୍ଭି। ଆମର ଯେଉଁମାନେ ନିଚ ସ୍ତରରେ ଅଛନ୍ତି ତାଙ୍କୁ ଦେଖିକରି କୃପା କରିବା ପରେ ଆମେ ଡିରାଇଡ୍ କରୁଛେ, ତାଙ୍କୁ ଚଟା ପରିହାସ କରୁଛେ। ଏବଂ ଆମ ସହିତ ଯେଉଁମାନେ ସମାନ ସ୍କନ୍ଧରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ତାଙ୍କ ସହିତ ମୈତ୍ରୀ ସ୍ଥାପନ କରିବା ପରିବର୍ତ୍ତେ ଆମେ ତାଙ୍କ ସହିତ ଗର୍ବ ଅନୁଭବ କରୁଛେ, ଏନ୍ଭି ଡିରାଇଜନ୍ ଆଣ୍ଡ ପ୍ରାଇଡ୍। ତେଣୁ ଯାହା ବି ହେଉ, ଧ୍ରୁବ କହିଲେ, ନା ମୁଁ ଭଗବାନ ପ୍ରାପ୍ତ ହେବା ପାଇଁ ଚାହୁଁଛି, ମୁଁ ଭଗବାନଠାରୁ ମୋର ଯେଉଁ ରହିଛି କାମ ବା ଯେଉଁ ରହିଛି ମୋର ମନସ୍କାମନା ସେଇଟା ମୁଁ ପୂର୍ଣ୍ଣ କରି ଭଗବାନ ମା କହିଛନ୍ତି। ଏହିଭଳି ଭାବେ ଦୃଢ଼ତା ଦେଖି ନାରଦ ମୁନି ଖୁସି ହୋଇଗଲେ। ଫେରେ ଠିକ୍ ଅଛି, ତୁମେ ଯାଅ ମଧୁବନ, ମଧୁବନ ଯାଅ, ସେଇଠି ଭଗବାନ ରହିଛନ୍ତି, ନିତ୍ୟଦା ହରେ ଭଗବାନ ସେଇଠି ରହିଛନ୍ତି, ତୁମର ସମସ୍କାର ହରେ ସବୁକିଛିର ପୂର୍ଣ୍ଣ ହେବ ଯଦି ପାଦ ସେବନ, ସବୁକିଛିର କାରଣ ଯଦି ଭଗବାନ ପାଦ ସେବନ ବା ଭଗବାନଙ୍କର ଯଦି ପୂଜାରେ ରହିବା, ଆମେ ଭଗବାନଙ୍କର ଶରଣ ଯିବା, ସବୁକିଛି ପୂର୍ଣ୍ଣ ହେବ। ତେଣୁ ଯାଇକରି ଯେତେବେଳେ ଓଂ ନମୋ ଭଗବତେ ବାସୁଦେବାୟ ଏଇ ମନ୍ତ୍ରୀ ଉଚ୍ଚାରଣ କରିକି 6 ମାସରେ ଭଗବାନ ପ୍ରାପ୍ତ ହୋଇଗଲେ, ଏବଂ ପ୍ରାପ୍ତ ହୋଇକରି ଯେତେବେଳେ ଭଗବାନ ଆସିଲେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଚତୁର୍ଥ ସ୍କନ୍ଧ 9 ମଧ୍ୟରେ ବର୍ଣ୍ଣନା କରାଯାଇଛି 12ଟି ଶ୍ଳୋକରେ ସବୁ ବେଦର ସାର କହିଦେଇଛନ୍ତି। 5 ବର୍ଷର ବାଳକ, 5 ବର୍ଷ 6 ମାସ ଭିତରେ ହୋଇଗଲା ତାଙ୍କୁ। ତେଣୁ ଇଏ ଯେଉଁ ରହିଛି, ତାପରେ ଭଗବାନ ତାକୁ କହିଲେ, କ'ଣ ନେବୁ, କ'ଣ ବର ମାଗେ? ଧ୍ରୁବଙ୍କର ଆଉ କୌଣସି କାମନା ରହିଲା ନାହିଁ, ଆମର ବହୁତ ପ୍ରକାର କାମନା ରହିଛି, କାରଣ ଆମେ ଭଗବାନ ପ୍ରାପ୍ତ ହୋଇନାହିଁ, ଭଗବାନ ପ୍ରାପ୍ତ ହୋଇଗଲେ ଆଉ କୌଣସି କାମନା ରହିବ ନାହିଁ, ପୂର୍ଣ୍ଣ ସିଏ। ତେଣୁ ହରିଭକ୍ତି ସୁଧଦେହରେ ବର୍ଣ୍ଣନା କରାଯାଇଛି, ଯଦିଓ ସେ ଚାହୁଁଥିଲେ ତାଙ୍କ ପିତା ଉତ୍ତାନପାଦଙ୍କ ପିତା ଯେଉଁ ପ୍ରିୟବ୍ରତଙ୍କ ପିତା ବ୍ରହ୍ମାଙ୍କ ଠାରୁ ଆହୁରି ଗୋଟିଏ ଶ୍ରେଷ୍ଠ ରାଜ୍ୟ ଚାହୁଁଥିଲେ, ଏଭଳି ରାଜ୍ୟ ସେ କାମନା କରିଥିଲେ। କିନ୍ତୁ ଯେତେବେଳେ ଭଗବାନ ଆସି ପହଞ୍ଚିଗଲେ 6 ମାସରେ, ସେତେବେଳେ କହୁଛନ୍ତି ହରିଭକ୍ତି ସୁଧଦେହରେ ବର୍ଣ୍ଣନା କରାଯାଇଛି, ପ୍ରଭୁ ମୋର ଦରକାର ନାହିଁ ଆଉ କିଛି ବର, ସ୍ଥାନ ବିଳାସୀ ତପସ୍ୱୀ ସ୍ଥିତୋହମ, ମୁଁ ପ୍ରଭୁ ସ୍ଥାନ ମୁଁ କିଛି ସ୍ଥାନର ଅଭିଳାଷ କରିକି ଆପଣଙ୍କ ପାଇଁ ତପସ୍ୟା କରୁଥିଲି, ତ୍ୱାମ ପ୍ରାପ୍ତବାନ ଦେବ ମୁନିନ୍ଦ୍ର ଗୁହ୍ୟମ, ମୁଁ ଆପଣଙ୍କୁ ପ୍ରାପ୍ତ ହେଲି ଯାହାକୁ ଦେବତାମାନେ ପ୍ରାପ୍ତ ହୋଇପାରନ୍ତି ନାହିଁ, ଶ୍ରେଷ୍ଠ ମୁନିମାନେ ମଧ୍ୟ ପ୍ରାପ୍ତ ହୋଇପାରନ୍ତି ନାହିଁ।
ତେଣୁ ପ୍ରଭୁ କାଚ ବିଚିନ୍ନ ଅପି ଦିବ୍ୟ ରତ୍ନ, ମୁଁ ମାତ୍ର କେତେ କ'ଣ କାଚର ଅନ୍ୱେଷଣରେ ଆସୁଥିଲି କିନ୍ତୁ ଆପଣଙ୍କୁ ପାଇଲି, ଦିବ୍ୟ ରତ୍ନ ପ୍ରାପ୍ତ ହେଲି। ସ୍ୱାମୀ କୃତାର୍ଥସ୍ମି ବରଂ ନ ଯାଆଛେ, ଏ ସ୍ୱାମୀ ମୁଁ କୃତାର୍ଥ ହେଇଗଲି, ମୋର ଆଉ କୌଣସି ବର ଦରକାର ନାହିଁ। ହଁ ଏତେ ବର ରାଜ୍ୟ ଚାହୁଁଥିଲେ କିନ୍ତୁ ଆଜି ତାଙ୍କୁ ଲାଗୁଛି ସେଇଟା କେତେ କ'ଣ କାଚର ଭଳି ତାଙ୍କୁ ଲାଗୁଛି, କାଚର ଯେମିତି ମୂଲ୍ୟ ନାହିଁ, କାଚ ଭାଙ୍ଗିଗଲେ ତାକୁ କେମିତି କେଉଁଠି ରଖିବା ସେଇଟା ଚିନ୍ତା ହେବ, ସେହିଭଳି ଭାବରେ ତାଙ୍କୁ ଲାଗୁଛି। ତେଣୁ କିନ୍ତୁ ତଥାପି ଯେହେତୁ ସେ ସୀତାର ଆମର ହନୁମାନ ଯୋଗୀ ଯେହେତୁ ସେ କାମନା କରିଥିଲେ, ଆମର ଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଭଗବାନ ଯଦି ସେ ଜଣେ ପ୍ରଶ୍ନ ପଚାରିବେ ସେ ଚାହୁଁନାହାନ୍ତି ଆଉ କାହିଁକି ତାଙ୍କୁ ଦେଉଛନ୍ତି ଆପଣ, ନା ଯଦି ନ ଦେବେ ଲୋକମାନେ କହିବେ ଭଗବାନ ଏଭଳି ଭାବରେ ବୁଲେଇ ଦିଅନ୍ତି, ଯାହା ଯାହା ଆବଶ୍ୟକତା ଅଛି ତାଙ୍କ ଶରଣରେ ଗଲେ ଭଗବାନ ଏଭଳି ତା'ର ମେଣ୍ଟାଲ ମାଇଣ୍ଡ ୱାଶ୍ କରିଦିଅନ୍ତି, ବ୍ରେନ୍ ୱାଶ୍, ଯେ ସିଏ ଆଉ କିଛି ମାଗନ୍ତି ନାହିଁ, ଇଏ ମଧ୍ୟ ଦିଅନ୍ତି ନାହିଁ, ଏଭଳି ଭାବରେ ଚିନ୍ତା କରିବେ। ତେଣୁ ଭଗବାନ ଦେଲେ, ଧ୍ରୁବ ଲୋକକୁ ଦେଲେ, ତେଣୁ ସେଇ ଧ୍ରୁବ ଲୋକ ବିଷୟରେ କଥା କୁହାଯାଇଛି, ଯେତେବେଳେ କହିଲେ ତୁମେ 36,000 ବର୍ଷ ରାଜ୍ୟ ଶାସନ କଲା ପରେ ତୁମ ପାଇଁ ଧ୍ରୁବ ଲୋକ ରହିଛି, ଧ୍ରୁବ ଲୋକକୁ ଆସିବ, ଏଇଭଳି ଭାବରେ ରାଜ୍ୟ ଶାସନ କଲା ପରେ ସେ ଆସିକରି ବଦ୍ରିନାଥରେ ଭଗବାନଙ୍କ ଭଜନ କରୁଥିଲେ। ସେହି ସମୟରେ ତାଙ୍କ ପାଇଁ ଆସିଲା ଗୋଟେ ବିମାନ ଆସିଲା, ନନ୍ଦ ସୁନନ୍ଦ ଇତ୍ୟାଦି ସବୁ ଆସି ପାର୍ଷଦମାନେ ଆସି ପହଞ୍ଚିଗଲେ, କହିଲେ ଆପଣ 5 ବର୍ଷ ଥିଲାବେଳେ ଆପଣ ଯେଉଁ ଭଗବାନ ପ୍ରାପ୍ତ ହୋଇଥିଲେ ସେହି ଭଗବାନ ରଥକୁ ପ୍ରଦାନ କରିଛନ୍ତି, ଆପଣ ଆସନ୍ତୁ। ତେଣୁ ଧ୍ରୁବ କ'ଣ କଲେ, ସବୁ ମୁନି ଋଷିମାନେ ସେଇଠି ଅଛନ୍ତି, ତାଙ୍କୁ ପ୍ରଣାମ ଜଣାଇବାକୁ ଗଲେ, ମୁନି ଋଷିମାନେ ପ୍ରଣାମ ଜଣାଇକରି ସ୍ନାନ କରିକିରି ଗଙ୍ଗା ନଦୀରେ ସ୍ନାନ କରି ମୁନି ଋଷିମାନଙ୍କୁ ପ୍ରଣାମ କରିକିରି ଯାଉଛନ୍ତି, ଏବଂ ସେହି ସମୟରେ ମୃତ୍ୟୁ ଆସି ପହଞ୍ଚିଗଲେ। କୁହାଯାଇଛି, ତଦୋତ୍ଥାନ ପାଦ ପୁତ୍ର ତଦର୍ଶ ଅନ୍ତକମାଗତମ ମୃତ୍ୟୁ ମୂର୍ଦ୍ଧ୍ନି ପଦଂ ତତ୍ତ୍ୱା ଆରୁହାଦୂତ ବୃହମ। ସେ ଯେଉଁ ମୃତ୍ୟୁ ଆସିଥିଲେ ତାଙ୍କର ମସ୍ତକରେ ପାଦ ରଖି ସେ ବୈକୁଣ୍ଠ ଲୋକ ବା ସେ ଯେଉଁ ବିମାନରେ ଆରୋହଣ କରିକି ତାଙ୍କ ଧାମକୁ ଗଲେ, ଏଇଭଳି ବର୍ଣ୍ଣନା କରାଯାଇଛି। ଭକ୍ତ ହେଲେ ଏଇ ମୃତ୍ୟୁକୁ ଏଇଭଳି ଭାବରେ ଜଣେ ପାର ହୋଇଯିବ, ମୃତ୍ୟୁକୁ ଜୟ କରିଯିବ, ଯେମିତି ତା'ର ଉଦାହରଣ ରହିଛି ଧ୍ରୁବ ଉଦାହରଣ, ତାଙ୍କର ଏଇଭଳି ଭାବରେ ଅନେକ ମୃତ୍ୟୁକୁ ଜୟ କରିଛନ୍ତି। ବହବ ଜ୍ଞାନ ତଥା ପୂତା ମଧ୍ୟମାଗତା ଭଗବତ ଚତୁର୍ଥାରେ ଭଗବାନ କହିଛନ୍ତି, ଭୀତ ରାଗ ଭୟ କ୍ରୋଧ ମନ୍ମୟା ନାମ ଉପାସିତା ବହବ ଜ୍ଞାନ ତପସା ପୂତା ମଧ୍ୟମାଗତା। ଏଇଭଳି ଭାବରେ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି, ଏ ରାଗ ଭୟ କ୍ରୋଧରୁ ମୁକ୍ତ ହୋଇକରି ଭଗବାନଙ୍କୁ ଭାବ ପ୍ରାପ୍ତ ହେଉଛନ୍ତି, ଭଗବତ ଧାମକୁ ସେ ପ୍ରାପ୍ତ ହେବେ, ଏଭଳି ଭାବରେ କଥା ରହିଛି। ତେଣୁ ରାମ, ଶ୍ରୀ ରାମ କହିଲେ ରାମ, ଆମେ କହିଥିଲୁ ଥରେ ଆଉ କହିବା ନାହିଁ, ରାମ ରାମ ଏତେ ରାମ, ରାମର ଶବ୍ଦରେ ଏତେ ରହିଛି ଆନନ୍ଦ ରହିଛି, ରାମ ଶବ୍ଦ ଆନନ୍ଦ, କିନ୍ତୁ ଭଗବାନଙ୍କ ଶରଣ ନଗଲେ ସେ ଆନନ୍ଦ ପ୍ରାପ୍ତ ହେବେ ନାହିଁ। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ରାମ ସିଏ ଯଦି ଜରାସନ୍ଧ ଭଗବାନଙ୍କ ଶରଣରେ ଚାଲିଯାଇଥାନ୍ତେ ତାହେଲେ ସେ ଆନନ୍ଦ ପ୍ରାପ୍ତ ହୋଇଥାନ୍ତେ, କିନ୍ତୁ ସେ ଗଲେ ନାହିଁ, ଆହୁରି ଯୁଦ୍ଧ କରିବେ, ଆହୁରି ଯୁଦ୍ଧ କରିବେ, ପୁଣି କରିବେ, ଫେର କରିବେ, 17-18 ଥର ଯୁଦ୍ଧ କରିବେ, ଭଗବାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। ରାମ ସେ ଆନନ୍ଦ ପ୍ରଦାନ କରିବେ କିନ୍ତୁ ସେ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି, ଭଗବାନଙ୍କ ଶରଣ ନଗଲେ ଜଣେ ଆନନ୍ଦ ପ୍ରାପ୍ତ ହୋଇପାରିବ ନାହିଁ, ସେ ଭୟ କରିବ ବା କ୍ରୋଧ କରିବ ବା ଏସବୁ କରିବ। ତେଣୁ ଜଗ୍ରାହ ଭଗବାନ ତାକୁ ଧରିଲେ, ଜଗ୍ରାହ ବିରଥ ତାଙ୍କ ରଥ ନାହିଁ, ଖାଲି ପାଦରେ ରହିଛନ୍ତି, ଏକୁଟିଆ ରହିଛନ୍ତି, ଅସ୍ତ୍ର ନାହିଁ, ଭଗବାନ ତାକୁ ଧରିଲେ। ଜରାସନ୍ଧ ମହାବଳମ, ଜରାସନ୍ଧ ସାମାନ୍ୟ ବ୍ୟକ୍ତି ନୁହଁ, ମହାବଳ, 10,000 ହାତୀର ବଳ ରହିଛି ଜରାସନ୍ଧ, ଜନ୍ମ ହୋଇଥିଲା ବେଳେ ଦୁଇ ଭାଗରେ ଆସିଥିଲା ସିଏ, ତାକୁ ଏ ରାକ୍ଷସୀ ଜରା ତାକୁ ମିଶାଇ ଦେଇଥିଲା, ଜରାସନ୍ଧ ତା ନାମ ହୋଇଥିଲା, ସେଥିରେ ଜରାସନ୍ଧ ମହାବଳ, ତା'ର ବହୁତ ବଳ ରହିଛି, ବହୁତ ଶକ୍ତି ରହିଛି, 10,000 ହାତୀର ବଳ ରହିଛି, ଗୋଟିଏ ହାତୀର ବଳ ହେଲେ କାହିଁରେ କ'ଣ ହୋଇଗଲାଣି, ଆଉ ଇଏ 10,000 ହାତୀର ବଳ, ଆଉ ଭଗବାନ ଇଏ ରାମ ବଳରାମ ବଳ ବଳ ରହିଛି ତାଙ୍କର, ଇଏ ମଧ୍ୟ ମହାବଳ, ଜରାସନ୍ଧ ମଧ୍ୟ ମହାବଳ, ଇଏ ମଧ୍ୟ ବଳି, ଇଏ ତାଙ୍କ ନାମ ହେଉଛି ସ୍ୱୟଂ ବଳ, ବଳ ବଳ ଛୟା ବଳମ ବିଭୁ, କାହିଁକି ତାଙ୍କ ନାମ ବଳ ହେବ, ଗର୍ଗାଚାର୍ଯ୍ୟ ଯେତେବେଳେ ନାମକରଣ କରିଥିଲେ ସେତେବେଳେ କହିଥିଲେ, ଏ ବଳ କାହିଁକି ହେବ, ତାଙ୍କର ନାମ ହେଉଛି ବଳ, କାହିଁକି ହେବ ନା, ତାଙ୍କର ଅନେକ ବଳ ରହିଛି, ଏ ଭୌତିକ ବଳ କ'ଣ? କିଛି ନୁହଁ, ଭଗବାନଙ୍କ ଶ୍ରେଷ୍ଠ ବଳ ହେଉଛି ଚିତ୍ ବଳ, ପରମାର୍ଥିକ ବଳ ଭଗବାନ ପାଖରେ ରହିଛି, ତାଙ୍କର ବଳରେ ବଳିବାନ ହେଲେ ଆମେ ଭଗବାନ ପ୍ରାପ୍ତ ହେବା। ତେଣୁ ଭୌତିକ ବଳ ମଧ୍ୟ ବଳ ବଳ ବଳବତ୍ତା ଆମେ ଚାହୁଁ, ଭଗବତ ଗୀତାରେ ଭଗବାନ କହିଲେ ଯେତେ ବଳ ଏ ଜରାସନ୍ଧର ବଳ ହେଉଛନ୍ତି ଭଗବାନ, ବଳ ବଳବତ୍ତା ଆମେ ଚାହୁଁ, ସମସ୍ତେ ବଳବାନ ବଳବାନ ବ୍ୟକ୍ତିଙ୍କର ବଳ ହେଉଛନ୍ତି ଭଗବାନ। ତେଣୁ ଜରାସନ୍ଧ ଭାବୁଥିଲା ମୋର ବହୁତ ବଳ ଅଛି, ମୁଁ ଯୁଦ୍ଧ କରିବି, ଏଭଳି ଭାବେ ଚିନ୍ତା କରୁଥିଲା। ଜରାସନ୍ଧଂ ମହାବଳଂ ହତାନିତା ବଶିଷ୍ଠା ଆସୁ ସିଂହ ସିଂହମ ଇବଉଜସା, ଏଭଳି ଭାବରେ ଉଦାହରଣ ଦେଉଛନ୍ତି। ଗୋଟେ ସିଂହ ଯେମିତି ଆଉ ଗୋଟେ ସିଂହକୁ ଆକ୍ରମଣ କରେ, କାହିଁକି ଆକ୍ରମଣ କରେ ସିଂହ, ସିଂହ ଆଉ ଗୋଟେ ସିଂହ, ଗୋଟେ ସିଏ ରହିଛି ଗୋଟେ ରହିଛି କଥା ଅଛି, ଗୋଟେ ଯେଉଁ ସିଂହମାନେ ଯେଉଁ ରହିଛନ୍ତି ତାଙ୍କର ସବୁ ମାଈ ସିଂହମାନେ ସବୁ ଥିବେ, ତାଙ୍କ ପତ୍ନୀମାନେ ସବୁ ଥିବେ, ତେଣୁ ଆଉ ଗୋଟେ ସିଂହକୁ ସେ ଆଲାଉ କରିବ ନାହିଁ। ସିଂହ ଗୋଟିଏ ଯେଉଁ ବଣରେ ଦୁଇ ଜଣ ସିଂହ ରହିପାରନ୍ତି ନାହିଁ, ତାଙ୍କ ଭିତରେ ଫାଇଟିଂ ହେବ। ସିଂହ ଇଏ ହେଉଛି ଏଭଳି ଭାବରେ କଥା ରହିଛି, ସିଂହମାନେ ରହିପାରିବେନି, ଆଲାଉ କରିପାରିବେନି ଅନ୍ୟ ଜଣେ ସିଂହକୁ, ଟଲେଟ୍ କରିପାରିବେ ନାହିଁ। ଦୁର୍ଯ୍ୟୋଧନ ଟଲେଟ୍ କରିପାରୁନଥିଲା, ପାଣ୍ଡବମାନେ ମିଶିକି ରହିଥିଲେ କ'ଣ ଅସୁବିଧା ହେଉଥାନ୍ତା, ତାଙ୍କର କିଛି ଅସୁବିଧା ହେଇଥାନ୍ତା, ଟଲେଟ୍ କରିପାରିବେ ନାହିଁ ସିଂହ, ଗୋଟେ ସିଂହ ଆଉ ଗୋଟେ ସିଂହକୁ ଟଲେଟ୍ କରିପାରିବେ ନାହିଁ। ସିଂହୀ ଲକ୍ଷେ ଆସନ୍ତି କିଛି ଅସୁବିଧା ନାହିଁ, ସେମାନେ ରହିବେ, କିନ୍ତୁ ସିଂହ ହେଇଗଲେ ତାଙ୍କ ଯୁଦ୍ଧ ହେବ ତାଙ୍କ ସହିତ। ତେଣୁ ସେହିଭଳି ଭାବରେ ସିଂହ ସିଂହ ବିଭୌଜସା ଓଜସା ବହୁତ ଶକ୍ତି ରହିଛି, ସିଂହର କମ୍ ବଳ ରହିଛି ଓଜସା। ତେଣୁ ଭଗବାନ ତାଙ୍କୁ ଯେଉଁ ଦଳ ହତାହନିତା ବଶିଷ୍ଠା ଆସୁ, ଇଏ ଜରାସନ୍ଧ ପୂର୍ବରୁ ମଧ୍ୟ ବହୁତ ସୈନ୍ୟମାନଙ୍କୁ ହତ୍ୟା କରିଥିଲା, ତେଣୁ ଜରାସନ୍ଧ ପୃଥିବୀ ବିଖ୍ୟାତ ଥିଲା। କେବଳ ଯେଉଁମାନେ ରହିଛନ୍ତି ପାଣ୍ଡବମାନଙ୍କୁ ଛାଡ଼ିଦେଲେ, ପାଣ୍ଡବ କୌରବମାନଙ୍କୁ ଛାଡ଼ିଦେଲେ, ଆଉ ସମସ୍ତେ ଆସି ଯୋଗ ଦେଇଥିଲେ, ତାର ବଶ୍ୟତା ସ୍ୱୀକାର କରିଥିଲେ। ତେଣୁ ପାଣ୍ଡବ ଯେତେବେଳେ ଯୁଧିଷ୍ଠିର ମହାରାଜ ପକ୍ଷରୁ ଯେତେବେଳେ ସିଏ ଚାହିଁଲେ କରିବା ପାଇଁ ରାଜସ୍ୱ ଯଜ୍ଞ କରିବା ପାଇଁ ଚାହିଁଲେ, ସମଗ୍ର ବିଶ୍ୱ ତାଙ୍କ ବଶ୍ୟତା ସ୍ୱୀକାର କଲା, କେବଳ ଜରାସନ୍ଧ ସ୍ୱୀକାର କରିନଥିଲା। ଏସବୁ କଥା ଆସିବ, ଆଉ ପରେ ପରେ ଆସିବ, ତେସ୍ତରୀ ଅଧ୍ୟାୟ ବର୍ଣ୍ଣନା କରାଯିବ ସେ କଥା। ଜରାସନ୍ଧ ଏତେ ଥିଲା, ତାଙ୍କ ସହିତ ତାଙ୍କୁ କେହି ପରାସ୍ତ କରିପାରୁନଥିଲେ। କଂସର ଥିଲା ସେହିଭଳି ଭାବେ ଶକ୍ତି ଥିଲା, କଂସର ମଧ୍ୟ ବହୁତ ଶକ୍ତି ଥିଲା, ଏ ଯେଉଁ ହାତୀକୁ ଦେଇଥିଲା ତାକୁ କୁବଳାପିଡ଼, ସେ କୁବଳାପିଡ଼ର ମଧ୍ୟ 10,000 ହାତୀର ବଳ ଥିଲା। ତେଣୁ କଂସ ମଧ୍ୟ ତାଙ୍କ ସହିତ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲା, ତେଣୁ ସେ ତାଙ୍କୁ ନିଜର କରେଇ ଦେଇକି ତାଙ୍କର କନ୍ୟାକୁ ବିବାହ କରିଥିଲା, ଅସ୍ଥି ଏବଂ ପ୍ରାପ୍ତି, ଏବଂ ଯୌତୁକ ସ୍ୱରୂପ ଦେଇଥିଲା କଂସକୁ, ସେଇ କୁବଳାପିଡ଼କୁ ଦେଇଥିଲା। ଏ କୁବଳାପିଡ଼ ହାତୀ ବିଷୟରେ ବର୍ଣ୍ଣନା କରାଯାଇଛି, ଲକ୍ଷେ ହାତୀକି ବ୍ୟବସ୍ଥା କରିକିରି ସେ କୁବଳାପିଡ଼କୁ ଧରିଥିଲେ, ଶିକାର କରିଥିଲେ ଜରାସନ୍ଧ। ଏତେ ତାର ଶକ୍ତି ରହିଛି, ବହୁତ କଥା ତାର ରହିଛି ଜରାସନ୍ଧ ବିଷୟରେ। କିନ୍ତୁ ହତାହନିକା ବଶିଷ୍ଠା ଆସୁ, ଆ ପୂର୍ବରୁ ମଧ୍ୟ ବହୁତ ସୈନ୍ୟମାନଙ୍କୁ ହତ୍ୟା କରିଥିଲା, ଆଜି ତାହାର କାରଣରୁ ଏସବୁ ସବୁ ଅନିକା ଯେତେ ସବୁ ସୈନ୍ୟମାନେ ଥିଲେ ସବୁ ମୃତ୍ୟୁବରଣ କଲେ, ଆଉ ଅବଶିଷ୍ଟା ଅଂଶୁ ତେବେ ତାର କେବଳ ପ୍ରାଣବାୟୁ ରହିଛି, ଆଉ କିଛି ନାହିଁ, ପ୍ରାଣବାୟୁ ଛାଡ଼ିଦେଲେ ଆଉ କିଛି ନାହିଁ ତାର ବଶିଷ୍ଠା ଅଂଶୁ। ତେଣୁ ସିଂହ ସିଂହ ମିବୌଜସା, ଗୋଟେ ସିଂହ ଆଉ ଗୋଟେ ସିଂହ ସହିତ ଯେଭଳି ଯୁଦ୍ଧ କରେ, ସେହିଭଳି ଭାବରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ, ସବୁ ସୈନ୍ୟ ଚାଲିଗଲା କିନ୍ତୁ ହତୋତ୍ସାହ ହୋଇନାହିଁ, ସିଏ ଅତୋତ୍ସାହ ହୋଇନାହିଁ ଯୁଦ୍ଧ କରିବା ପାଇଁ ପ୍ରତି ପ୍ରସ୍ତୁତ ହୋଇଗଲା। ଏ ଯୁଦ୍ଧ ଇଏ ହେଉଛି କ୍ଷତ୍ରିୟର ସ୍ପିରିଟ୍ ହେଉଛି ସେଇଭଳି ଭାବ, ଯୁଦ୍ଧ କରିବେ, ଯୁଦ୍ଧ ଚାପି ପଳାୟନ, ଯୁଦ୍ଧରେ ସେମାନେ ପଳାୟନ କରିବେ ନାହିଁ, ଇଏ କ୍ଷତ୍ରିୟ। ଯେଉଁମାନେ ପଳାୟନ କରିବା ପାଇଁ ଚାହିଁବେ ତାଙ୍କ ସହିତ ଯୁଦ୍ଧ କରାଯିବ ନାହିଁ। କିନ୍ତୁ ଏଇ ଶବ୍ଦରୁ ଜଣାପଡ଼ୁଛି ସିଂହ ସିଂହ ମିବୋସା ସେ ଭୟ କରିଗଲେ, ନା ନା ମୁଁ କରିପାରିବି ନାହିଁ, ଯୁଦ୍ଧ କରିପାରିବି ନାହିଁ କହିକି ପଳାୟନ କରିଗଲେ ନାହିଁ, ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ। ସିଂହ ସିଂହ ମିବ, ଗୋଟେ ସିଂହ ଯେମିତି ଆଉ ଗୋଟେ ସିଂହ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଏ, ଏଇଭଳି ଭାବରେ ସେ ପ୍ରସ୍ତୁତ ହୋଇଗଲେ ଯୁଦ୍ଧ କରିବା ପାଇଁ। ଆ ବଳରାମଙ୍କର ଆଙ୍କର ଇଏ ହେଉଛି ମହା ମହାବଳ, ଜରାସନ୍ଧ ମହାବଳ, ଆଉ ଇଏ ସ୍ୱୟଂ ବଳ, ବଳ ବଳବତ୍ତା ଆମେ ଚାହୁଁ, ଯେତେ ବଳବାନ ବ୍ୟକ୍ତି ଅଛନ୍ତି ତାଙ୍କର ବଳ ହେଉଛନ୍ତି ଭଗବାନ। ତା ଭଗବାନ କାକରେ ଆର ବଳ କ'ଣ ଅଛି, ଏତେ ଭୌତିକ ବଳ ଥିଲେ କ'ଣ ହେବ। ଏଇ ବଳ ଯେଉଁ ଆମେ ପ୍ରାପ୍ତ ହୋଇଛେ, ଭଗବାନ ଯଦି ଚାହିଁବେ ସବୁ ଜିରୋ ହୋଇଯିବ। ଏତେ ଯେଉଁ ବଳ ରହିଛି, 10,000 ହାତରେ ବଳ ରହିଛି, ଏକଟା ମାଇନସ୍ କରିଦେଲେ ଆଉ କିଛି ତାର ମୂଲ୍ୟ କିଛି ନାହିଁ। ସେଇଭଳି ଭାବରେ ଆମର ଶିଶୁମତ ଗୌରବନ୍ଧୁ ସେ ମହାରାଜ କହନ୍ତି, ଆମର ଯେତେ ଶକ୍ତି ରହିଛି, ଯେତେ ଗୁଣ ଅଛି, ଯାହା ସବୁ ରହିଛି, ଯେତେ ଥିଲେ କ'ଣ ହେବ? ଯଦି ଏକ ନାହିଁ, ସେ ଗୁଣର କିଛି ମୂଲ୍ୟ ନାହିଁ। ବିଭିନ୍ନ ଅସୁରମାନେ ଜରାସନ୍ଧ ବିଷ୍ଣୁଙ୍କର ପୂଜା କରୁଥିଲା, ଆମେ ସେଇଟା କହୁଥିଲୁ, ଚୈତନ୍ୟ ଚରିତ୍ରାମୃତି ବର୍ଣ୍ଣନା କରାଯାଇଛି, ବିଷ୍ଣୁଙ୍କର ପୂଜା କରୁଥିଲା, କିନ୍ତୁ କୃଷ୍ଣଙ୍କୁ ସେ ଗ୍ରହଣ କରୁନଥିଲା, ତେଣୁ ତାକୁ ଅସୁର ବୋଲି କୁହାଯାଉଥିଲା। ଚୈତନ୍ୟ ଚରିତ୍ରାମୃତି କୁହାଯାଇଛି ସେଇଭଳି ଭାବରେ ଯେଉଁମାନେ ବିଷ୍ଣୁଙ୍କୁ ଗ୍ରହଣ କରନ୍ତି, କୃଷ୍ଣଙ୍କୁ ମାନନ୍ତି ନାହିଁ, ସେମାନେ ମଧ୍ୟ ଅସୁର। ଚୈତନ୍ୟ ଚରିତ୍ରାମୃତି ଏଇଟା କୁହାଯାଇଛି, କୃଷ୍ଣଙ୍କୁ ମାନନ୍ତି କିନ୍ତୁ ମହାପ୍ରଭୁଙ୍କୁ ମାନନ୍ତି ନାହିଁ, ସେମାନେ ମଧ୍ୟ ଅସୁର। ମହାପ୍ରଭୁ ବହୁତ ଅଛନ୍ତି, ମହାପ୍ରଭୁ ଜାଣନ୍ତି ନାହିଁ, ସେମାନେ ଭଗବାନ ବୋଲି ଜାଣନ୍ତି ନାହିଁ। କାରଣ ଭଗବାନ ମୋର ଗୋଟେ ଥରେ ଆମେ ଥରେ ଏଇଥିଲା ଆମର ପ୍ରଭୁ ଯେଉଁ ରହିଛନ୍ତି କ'ଣ ନା କୃଷ୍ଣଗତ ପ୍ରଭୁ, ଥରେ ଭୁବନେଶ୍ୱରରେ ଥିଲା ବେଳେ ଆମକୁ ସେ କହିଥିଲେ, ତୁମେ ଯାଅ ସବୁ ଏ ଯେଉଁ ଭକ୍ତି ବ୍ୟାକ୍ ଟୁ ଗଡ୍ ହେଡ୍ ମ୍ୟାଗାଜିନ୍ ଅଛି, ଏଇଟାକୁ ଦେଇକରି ସବୁ କଲେକ୍ସନ୍ କରିବ ବା ସବୁ ମେମ୍ବରସିପ୍ କଲେକ୍ସନ୍ କରିବ। ଏସବୁ ଆମେ ଯାଇଥିଲୁ, ଯାଇଥିଲା ବେଳେ ଆମର ଗାଁ ପାଖରେ ଲୋକ ସେ ଜଣେ ଥିଲେ, ପିଲା ଲୋକ ଜଣେ ସେ କଲ୍ୟାଣ ବିହାରରେ, ତାଙ୍କୁ ଆମେ ସେ କଥା କହୁଛନ୍ତି, କଥା ହେଇକିରି ତାପରେ କହିଲେ, ଚୈତନ୍ୟ ମହାପ୍ରଭୁ ସେ ଭଗବାନ, ଭଗବାନ ହେଲେ କାହିଁକି ସେ ଗ୍ରହଣ କରନ୍ତି ନାହିଁ? ପ୍ରଶ୍ନଟି ପଚାରିଦେଲେ, ଏଇ ପ୍ରଶ୍ନ ପଚାରିଦେଲେ ମୋର ମନେ ପଡ଼ିଗଲା ଏକାଦଶ ସ୍କନ୍ଦ ପଞ୍ଚମ ଅଧ୍ୟାୟ 32 ଶ୍ଳୋକ। ସେତେବେଳେ ମୁଁ ଏଇ ଶ୍ଳୋକଟି ଆରମ୍ଭ କରିବା ପାଇଁ ଆରମ୍ଭ କରୁଛି, ଦୋଜ୍ ହୁ ଆର୍ ଫୁଲ୍ସ, ଏହି କଥା ମୁଁ କହିଦେଲି, କାରଣ ଆମ ଶ୍ଳୋକରେ ଅଛନ୍ତି, କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାଶ୍ରପାଶଦମ ଜଗି ସଂକୀର୍ତ୍ତନ ପ୍ରାୟ ଯଦନ୍ତି ହି ସୁମେଧସ। ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଜାଣନ୍ତି ଏ କଳିଯୁଗରେ ଏହି ସଂକୀର୍ତ୍ତନ ରୂପକ ଯଜ୍ଞରେ ସେମାନେ ଯୋଗଦାନ କରିବେ, ଭଗବାନ ଚୈତନ୍ୟ ମହାପ୍ରଭୁ ତାଙ୍କର ବର୍ଣ୍ଣ ସବୁବେଳେ ତାଙ୍କର ଜୁହାରୁ ଏଇ କୃଷ୍ଣ 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 ଏଇ ବର୍ଣ୍ଣ ଆସୁଛି, ତାଙ୍କ ଶରୀରର ରଙ୍ଗ ହେଉଛି ଗୌରବର୍ଣ୍ଣ ଅକୃଷ୍ଣ, ଏବଂ ସେ ଏକୁଟିଆ ଆସନ୍ତି ନାହିଁ, ତାଙ୍କର ଅଙ୍ଗ ଏବଂ ଉପାଙ୍ଗମାନଙ୍କ ସହିତ ଆସନ୍ତି, ତାଙ୍କର ଅସ୍ତ୍ର ହେଉଛନ୍ତି ମହାମନ୍ତ୍ର, ତାଙ୍କ ପାର୍ଷଦମାନଙ୍କ ସହିତ ଆସନ୍ତି, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଯୋଗଦାନ କରନ୍ତି, ଯେଉଁମାନେ ବୁଦ୍ଧିହୀନ ସେମାନେ କେମିତି ଜାଣିବେ? ତେଣୁ ମୁଁ ଓଲଟା ଭାବରେ କଥା କହିବାକୁ ଆରମ୍ଭ କରି, ଦୋଜ୍ ହୁ ଆର୍ ଫୁଲ୍ ସେତିକି କହିଛି, ତାଙ୍କ ସାଙ୍ଗରେ ୟୁ ଗେଟ୍ ଆଉଟ୍, ୟୁ ଗେଟ୍ ଆଉଟ୍। ତା ସ୍ତ୍ରୀ କହୁଛି, ହେଇ ଏଭଳି କହନା, ଏଭଳି କହନା, ତାକୁ ମନା କରୁ, କିନ୍ତୁ ସେ ଶୁଣୁ ନାହିଁ, ୟୁ ଗେଟ୍ ଆଉଟ୍, ତାପରେ ପଳେଇ ଆସିଲେ ଅବଶ୍ୟ। ଯାହାବି ହଉ, କେତେ ଜଣ ଜାଣୁଛନ୍ତି ମହାପ୍ରଭୁଙ୍କୁ? ଭଗବାନଙ୍କୁ ଜାଣିବା ପାଇଁ ଭଗବତ ଗୀତାରେ ଭଗବାନ କହିଲେ, କଶ୍ଚିତ୍ ମହାନ୍ ବ୍ୟତି ତତ୍ତ୍ୱତ, ଖୁବ୍ କ୍ୱଚିତ୍ ଲୋକ ମଧ୍ୟ ତତ୍ତ୍ୱରେ ଜାଣନ୍ତି। ଆଉ ସେ ଭଗବାନ ଯେତେବେଳେ ଛଦ୍ମ ବେଶରେ ଆସିବେ, ତାଙ୍କୁ କିଏ ଜାଣିବେ? ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ସେମାନେ ଜାଣିବେ, ନହେଲେ ସମସ୍ତେ ଜାଣିପାରିବେ ନାହିଁ। ଯାହାବି ହଉ, ଏ ଯେଉଁ କଥା ହେଇଥିଲା ଜରାସନ୍ଧ ଯେଉଁ ଭଗବାନ ରହିଛି, ଭଗବାନ ଅନେକ ବଳ ରହିଛି, ଏସବୁ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇଗଲା, କିଛି ନଥିଲେ ମଧ୍ୟ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇଗଲା। ଇଏ ହେଉଛି କ୍ଷତ୍ରିୟର ସ୍ପିରିଟ୍, ଯୁଦ୍ଧ କରିବେ, ଯୁଦ୍ଧ ଚାପିବ ପଳାୟନ, ଯୁଦ୍ଧରେ ସେମାନେ ପଳାୟନ କରିବେ ନାହିଁ, ଇଏ କ୍ଷତ୍ରିୟର ସ୍ୱଭାବ ହେଉଛି ଏଇଟା। ଏଇଭଳି ଭାବରେ ଜରାସନ୍ଧ ସିଂ, ଜରାସନ୍ଧ ରାଧାକୃଷ୍ଣ ମହାରାଜ କହୁଥିଲେ, ଜରାସନ୍ଧ ଟାଇଟଲ୍ ମଧ୍ୟ ସିଂ ଥିଲା, ଆମର ଗୁରୁଦେବଙ୍କର ପୂର୍ବ ନାମ ହେଉଛି ସିଂ ଥିଲା, ଟି ଡି ସିଂ, ସିଂ ମାନେ କ୍ଷତ୍ରିୟ, ସିଂହ, ସିଂହର ବଳ, କ୍ଷତ୍ରିୟ ମାନେ ତାଙ୍କର ବଳ ରହିଛି, ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧ ଚାପେ ପଳାୟନମ ଧାନମ ଈଶ୍ୱର ଭାବ ସେ କ୍ଷତ୍ର କର୍ମ ସ୍ୱଭାବଜମ, ଇଏ ହେଉଛି କ୍ଷତ୍ରିୟର କର୍ମ, ତାଙ୍କର ଗୁଣ ମଧ୍ୟ ରହିଛି ଶୌର୍ଯ୍ୟ, ତାଙ୍କ ବୀରତା ରହିଛି, ସେଥିପାଇଁ ତାଙ୍କ ଟାଇଟଲ୍ ହେଉଛି ସିଂହ ବାଘ, ଇତ୍ୟାଦି ବାଘ ମଧ୍ୟ ରହିଛନ୍ତି, ଏ କ୍ଷତ୍ରିୟ, କ୍ଷତ୍ରିୟ ସ୍ପିରିଟ୍ ରହିଛି, ଯୁଦ୍ଧ କରିବେ ସେମାନେ, କ୍ଷତ୍ରିୟ ସ୍ପିରିଟ୍ ସମସ୍ତେ କରିପାରିବେ ନାହିଁ। ତେଣୁ ୟାଙ୍କର ଯେଉଁ ରହିଛି ଜରାସନ୍ଧ ବହୁତ ବଳ ରହିଛି, ତେଣୁ ସବୁ ଚାଲିଗଲେ ମଧ୍ୟ ସେ ହତୋତ୍ସାହ ହେଉ ନାହିଁ, ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇଗଲା, ଯୁଦ୍ଧ କରିବେ, ବଳରାମ ସହିତ ଭଗବାନ ବଳ ରାମ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇଗଲା, କିନ୍ତୁ ସେ କ'ଣ ବଳ ଯୁଦ୍ଧ କରିପାରିବ ଆଉ ପରସ୍ପର ବର୍ଣ୍ଣନା କରାଯିବ, ଆସନ୍ତାକାଲି ପ୍ରଭୁ କହିବେ ଏଇଟା। ତେଣୁ ଭଗବାନ ବଳରାମ ଚାହୁଁଥିଲେ ତାକୁ ହତ୍ୟା କରିବା ପାଇଁ, ଜରାସନ୍ଧକୁ ହତ୍ୟା କରିବେ, ହତ୍ୟା କରିଦେଇଥାନ୍ତେ, କିଛି ଅସୁବିଧା ନାହିଁ, ଭଗବାନ ପାଇଁ ହତ୍ୟା କରିବା ପାଇଁ କିଛି ବଡ଼ କଥା ନୁହଁ, ହଳ ହଳର ଅଛି ତାଙ୍କ ପାଖରେ, ହତ୍ୟା କରିଦେଇଥାନ୍ତେ, କିନ୍ତୁ ଭଗବାନ କହିବେ, କୃଷ୍ଣ କହିବେ, ନା ନା ତାଙ୍କୁ ହତ୍ୟା କଲେ ହେବ ନାହିଁ, ଏଇଟା କ'ଣ ବଳରାମ ଜାଣିନାହାନ୍ତି? କୃଷ୍ଣ କାହିଁ କହିବାକୁ ପଡ଼ିଲା? ବଳରାମ କ'ଣ ଜାଣି ଭଗବାନ କ'ଣ ବଳରାମ କ'ଣ ଭଗବାନ ନୁହନ୍ତି? ଏ ଲୀଳା, ଏ ଲୀଳା, ଏଇଭଳି ଭାବରେ କୃଷ୍ଣ ବଡ଼ ଭାଇ ଏ ସାନ ଭାଇ ହେଲେ ମଧ୍ୟ ସେ ତାଙ୍କୁ ଜ୍ଞାନ ଦେଉଛନ୍ତି, ପ୍ରଭୁ ବଳରାମଙ୍କ ପ୍ରଭୁ ହେଉଛନ୍ତି କୃଷ୍ଣ, ମୋର ପ୍ରଭୁ ହେଉଛନ୍ତି ସିଏ, ସେଇଥିପାଇଁ ଲୀଳାଟି କହିଲେ ଯେମିତି ମୁଁ ଜାଣିନାହିଁ, ମୋର ପ୍ରଭୁ ଜାଣନ୍ତି ସବୁ, ବଳରାମ ସିଏ କ'ଣ ଜାଣନ୍ତି ନାହିଁ, ଭଗବାନ ସିଏ। ତେଣୁ ଏହିଭଳି ଭାବରେ ଆ ପରେ ସେ ବର୍ଣ୍ଣନା କରାଯିବ, ଜରାସନ୍ଧ ଯୁଦ୍ଧ କରିବା ପାଇଁ ପ୍ରସିଦ୍ଧ ହୋଇଗଲା, କିନ୍ତୁ ଭଗବାନ ଯେତେବେଳେ ହତ୍ୟା କରିବା ପାଇଁ ପ୍ରସିଦ୍ଧ ହେବେ, ସେ ସବୁ ଭଗବାନ କହିବେ, କୃଷ୍ଣ କହିବେ, ନା ନା ତାଙ୍କୁ ହତ୍ୟା କରିବା ନାହିଁ, ଆମେ ବହୁତ କାର୍ଯ୍ୟ ଆଙ୍କ ଦ୍ୱାରା ହେବ, ସତର ଥର ଆସିବେ, ସତର ଇଣ୍ଟୁ ପଚାଶ ଲକ୍ଷ, ଆଠ ଲକ୍ଷ, ନଅ ଲକ୍ଷ, ନଅ କୋଟି, ଏତିକି ଲକ୍ଷ କୋଟିକୁ ସବୁ ହତ୍ୟା କରିବେ, ଭାର ହରଣ କରିବେ। ଏ ଯେଉଁ ଭାର ହରଣ କରୁଛନ୍ତି, ଆଉ ପୂର୍ବ ଶ୍ଳୋକରେ ଆମେ କହିଥିଲେ, ଏଇଟା ଭଗବାନଙ୍କ ଖେଳରେ ଖେଳରେ ଭୂମିରେ ଭାର ହରଣ କରିବେ। ଭୂମିର ଭାର ହରଣ କରିବା ପାଇଁ ତାଙ୍କୁ ନୁହଁ ଯେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ, ବହୁତ ଯୋଗାଡ଼ କରି ଯୋଗାଡ଼ ଯନ୍ତ୍ର କରି ବହୁତ ପ୍ଲାନ୍ ପ୍ରୋଜେକ୍ଟ କରିକି ସବୁ କରିବେ ନା। ବିକ୍ରୀଡ଼ିତ, ଏ ଭଗବାନ ବିକ୍ରୀଡ଼ା, ବିଶେଷ କ୍ରୀଡ଼ା ଏଇଟା, ଭଗବାନଙ୍କର ଆନନ୍ଦ ଲାଭ ହେବ, ଯୁଦ୍ଧ ଯୁଦ୍ଧ ଯେଉଁ ରହି ଯୁଦ୍ଧ କରିବା ଦ୍ୱାରା ଭଗବାନ ଖୁସି ହେଉଛନ୍ତି, ଆନନ୍ଦ ହେଉଛନ୍ତି, ଏବଂ ତା ସହିତ ଖେଳରେ ଖେଳରେ ଏଇସବୁ ଭୂମିର ଭାର ମଧ୍ୟ ହରଣ କରିଦେବେ ଭଗବାନ। ଏ ଭଗବାନ ଲୀଳା ଏଇଭଳି ଭାବରେ। ତେଣୁ ଯାହା ବି ହଉ, ଆପଣମାନେ ବହୁତ ଧନ୍ୟବାଦ, ଆମର କଥା ଗୋଟେ ବିଶ୍ରାମ ଦେବା ଯାଏ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ପୌର୍ବତ କି।